ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ। ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଏହାପରେ ଶୁଣିବା ସ୍ୱାସ୍ଥ୍ୟ ସୂଚନା।
ଶ୍ରୋତାବୃନ୍ଦ ନମସ୍କାର। ମୁଁ ଆଶା କରୁଛି ଆପଣମାନଙ୍କୁ ଆମର ଏହି ସ୍ୱାସ୍ଥ୍ୟ ବିଷୟର ଯେଉଁ ଆଲୋଚନା ବହୁତ ଭଲ ଲାଗୁଥିବ, ଆଉ ମୁଁ ମଧ୍ୟ ଏହି ଆଶା କରେ କି ଆପଣମାନଙ୍କୁ ଏହି ସ୍ୱାସ୍ଥ୍ୟ ବିଷୟର ଆଲୋଚନା ବହୁତ ଲାଭବାନ ହେଉଥିବ। ଆସନ୍ତୁ ଆଜି ଆମେ ମେଦବୃଦ୍ଧିର ଶିକାରର କାରଣ କି ପ୍ରକାର ଭାବେ ହେଇଥାଉ ତାହା ବିଷୟରେ ଆଲୋଚନା କରିବା। ପ୍ରଥମ ହେଲା ଭୁଲ ଖାଇବା ଶୈଳୀ, ତରବର ହୋଇ ଖାଇବା, ଅଳ୍ପ ଚବାଇ ଖାଦ୍ୟକୁ ଗିଳିଯିବା, ଟିଭି ଦେଖି ଦେଖି ଖାଇବା, ଏକାଥରରେ ଅଧିକ ପରିମାଣରେ ଖାଇବା, ଗୋଟିଏ ଭୋଜନରେ ଅଧିକ ପରିମାଣରେ ଖାଇବା ମେଦବୃଦ୍ଧିର କାରଣ ହୋଇଥାଏ। ଦ୍ୱିତୀୟ, ସକାଳ ଜଳଖିଆ ନ କରିବା। ଆମର ଚାରୋଟି ଭୋଜନ ମଧ୍ୟରେ ପ୍ରାତଃ ଭୋଜନ ବା ଜଳଖିଆ ସବୁଠୁ ମହତ୍ତ୍ୱକାରୀ। ଏହାକୁ ଏମିତି କୁହାଯାଇପାରେ ରାତିସାରାର ଉପାସ ଆମେ ଜଳଖିଆ ଦ୍ୱାରା ସମାପ୍ତ କରିଥାଉ, ଏଣୁ ଜଳଖିଆ ନିହାତି ଆବଶ୍ୟକ ଏବଂ ଏହା ଅତ୍ୟନ୍ତ ପୌଷ୍ଟିକ ହେବା ଆବଶ୍ୟକ। ଆମ ପାକସ୍ଥଳୀରେ ଜଠାଗ୍ନି ବା ଜଠର ଅଗ୍ନି ନାମକ ରସଟିଏ ଝରେ, ଏହା ଆମ ଖାଦ୍ୟକୁ ହଜମ କରିବାର ସହାୟକ ହୋଇଥାଏ। ପ୍ରକୃତି ଆମ ଶରୀରକୁ ଏମିତି ନିର୍ମାଣ କରିଛି, ସୂର୍ଯ୍ୟୋଦୟ ସହ ଏହି ଜଠାଗ୍ନି ରସ ଆମ ମଧ୍ୟ ପାକସ୍ଥଳୀରେ ଝର ଆରମ୍ଭ ହୋଇଯାଏ। ସୂର୍ଯ୍ୟ ଉଦୟ ହେବାର 2 ଘଣ୍ଟା ମଧ୍ୟରେ ଏହା ସବୁଠୁ ଅଧିକ ପ୍ରଖର ଥାଏ। ଏଣୁ ଯଦି ସକାଳ ଜଳଖିଆ ଆମେ ନ କରୁ, ଏହି ଜଠାଗ୍ନି ଆମ ଶରୀରରେ ପିତ୍ତଜନିତ ସମସ୍ୟା ସୃଷ୍ଟି କରିବା ସହ ଆମ ଶରୀରର ଚୟାପଚୟ, ଯାହାକୁ ମେଟାବଲିଜମ୍ କୁହାଯାଏ, ତାହାର ଅନୁପାତକୁ ଅସ୍ଥିର କରିଦିଏ। ଫଳତଃ ଶରୀରରେ ଅତିରିକ୍ତ ମେଦବୃଦ୍ଧି ହେବା, ତାହା ସହ ଆମକୁ ଅନେକ ପ୍ରକାରର ପିତ୍ତଜନିତ ସମସ୍ୟା ଦେଖାଦିଏ। ତୃତୀୟ କାରଣ ହେଲା ପାଣି କମ୍ ପିଇବା ବା ପାଣି ପିଇବାର ଭୁଲ ଶୈଳୀ। ଆମ ଶରୀରର 70% ଭାଗ ପାଣି ଦ୍ୱାରା ହିଁ ନିର୍ମିତ, ଏଣୁ ଏହି ଅଙ୍ଗଗୁଡ଼ିକ ଉଚିତ କାର୍ଯ୍ୟକ୍ଷମ କରିବା ପାଇଁ ପାଣି ନିତାନ୍ତ ଆବଶ୍ୟକ। ଭୋଜନ କରିସାରିବା ତୁରନ୍ତ ପରେ ପାଣି ପିଇବା ଏବଂ ଭୋଜନ କରି ପାଣି ପିଇବା ଆମ ଶରୀର ପ୍ରତି ଅତ୍ୟନ୍ତ ଘାତକ ଅଟେ। ଏହାକୁ ଅଭ୍ୟାସରୁ ନିବୃତ ରୁହନ୍ତୁ, ଏହାଦ୍ୱାରା ଆମେ ଖାଉଥିବା ଖାଦ୍ୟ ହଜମ ହୋଇପାରେ ନାହିଁ, ଫଳତଃ ମେଦବୃଦ୍ଧି ଘଟେ। ପାଣି ପିଇବାର ଉଚିତ ଶୈଳୀକୁ ଜାଣିବା ପାଇଁ ଆମ ପୂର୍ବ ଲେଖା ଏକ ସୁସ୍ଥ ଶରୀର ପାଇଁ ପାଣିର ଭୂମିକାକୁ ପଢ଼ନ୍ତୁ। ଚତୁର୍ଥ କାରଣ, ଶାରୀରିକ ଚଳପ୍ରଚଳ କମ୍ କରିବା। କିଛି ଲୋକଙ୍କ ବୃତ୍ତି ଏମିତି ଯେ ସେମାନେ ଦୈନିକ 6-8 ଘଣ୍ଟା ଗୋଟିଏ ଜାଗାରେ ବସି ରହି ଦିନ କାଟନ୍ତି। ଉଦାହରଣ, ଯଦି ଜଣେ ଲୋକ କମ୍ପ୍ୟୁଟରରେ କାମ କରେ, ସହରୀ ଜୀବନ ମଧ୍ୟରେ ସେ ସକାଳ 8-9 ଘରୁ ବାହାରିଯାଏ, ନିଜ କାର ଓ ବାଇକ୍ ଯୋଗେ ଅଫିସ୍ ପହଞ୍ଚେ, ଅଫିସରେ 4-5 ମହଲା ବା ତାଠୁ ଅଧିକ ହୋଇଥିଲେ ସେ ଲିଫ୍ଟ ଯୋଗେ ନିଜ ମହଲାକୁ ଯାଏ, ତାପରେ ଦିନସାରା ଗୋଟିଏ ସ୍ଥାନରେ ବସି ରହି ସନ୍ଧ୍ୟା ବା ରାତି ପର୍ଯ୍ୟନ୍ତ କାମ କରି ଠିକ୍ ଯେମିତି ଅଫିସକୁ ପହଞ୍ଚିଥିଲା ସେମିତି ଘରକୁ ଫେରିଆସେ। ଘରକୁ ଫେରିଆସି ଦିନସାରାର କାମ ବୋଝ ଦ୍ୱାରା କ୍ଲାନ୍ତ ହୋଇ ଶୋଇପଡ଼େ। ତା ଆର ଦିନ ଠିକ୍ ସେମିତି ଘଟେ। କହିବାର ତାତ୍ପର୍ଯ୍ୟ, ତା ଜୀବନରେ ଶାରୀରିକ ଚଳପ୍ରଚଳ ଖୁବ୍ କମ୍। ଏହି ଜୀବନଶୈଳୀ ମଧ୍ୟ ମେଦବୃଦ୍ଧି ହେବାର କାରଣ ହୋଇଥାଏ। ପଞ୍ଚମ କାରଣ, ଶାରୀରିକ ବ୍ୟାୟାମ ନ କରିବା। କିଛି ଲୋକ ସମୟ ଅଭାବରୁ ଶାରୀରିକ ବ୍ୟାୟାମ କରିପାରନ୍ତି ନାହିଁ, ତ କିଛି ଲୋକ ନିଜ ଅଳସୁଆମୀ ଯୋଗୁଁ ଏହାକୁ ଅବହେଳା କରନ୍ତି, କିନ୍ତୁ 2 ଜଣଙ୍କ ପାଇଁ ଏହା ଘାତକ। ବ୍ୟାୟାମର ଅର୍ଥ ନୁହେଁ କି କେବଳ ଆପଣ ଜିମ୍କୁ ଯାଇ ହିଁ କେବଳ କରିପାରିବେ। ଯଦି ଜିମ୍ ପାଇଁ ଆପଣଙ୍କ ପାଖରେ ସମୟ ନାହିଁ ବା ଆପଣ ଏହାକୁ ପସନ୍ଦ କରନ୍ତି ନାହିଁ, ତା ଛଡ଼ା ଆପଣ ଜଗିଂ ସକାଳେ ଓ ସନ୍ଧ୍ୟାରେ ଚାଲି ଚାଲି ଭ୍ରମଣକୁ ମଧ୍ୟ କରିପାରନ୍ତି। ଆପଣ ଘରେ ମଧ୍ୟ ନିଜେ ବହୁତ ଗୁଡ଼ାଏ ଭଲ ବ୍ୟାୟାମ କରିପାରିବେ। ଶେଷ କଥାଟି ହେଲା, ଆପଣ ବ୍ୟାୟାମ ପସନ୍ଦ କରନ୍ତି ଅବା ନା କରନ୍ତି, କିନ୍ତୁ ଆପଣଙ୍କ ଶରୀର ବ୍ୟାୟାମକୁ ସବୁବେଳେ ଦରକାର କରେ। ଷଷ୍ଠ କାରଣ, ଖାଦ୍ୟ ଜନିତ ମେଦବୃଦ୍ଧି। ଏହା ଏକ ପ୍ରମୁଖ କାରଣ ମେଦବୃଦ୍ଧି ହେବାର। ଆମେ ଆଜି ଆମ ଜିଭ ଆଗରେ ହାର ମାନିସାରିଛେ। ଖାଦ୍ୟ ପୌଷ୍ଟିକ ହେଉ ନ ହେଉ, ସ୍ୱାଦିଷ୍ଟ ହେଉ ହେବା ଆମ ପ୍ରତ୍ୟେକଙ୍କ ନିମନ୍ତେ ପ୍ରଥମ ଜରୁରୀ। ଏହି ଭୁଲ ଧାରଣାରେ ଆମେ ଆମ ଶରୀରର ଆକାରକୁ ବିଗାଡ଼ି ଦେଇଛେ। ଆଜି ପ୍ରତ୍ୟେକ ପରିବାରରେ ଅତି କମ୍ରେ ଦିନଟିଏ ବାହାରେ ଯାଇ ଫାଷ୍ଟଫୁଡ଼୍ ଖାଇବା ବା ରେଷ୍ଟୁରାଣ୍ଟରେ ଯାଇ ଖାଇବା ଯେମିତି ଫ୍ୟାସନ୍ ପାଲଟି ଯାଇଅଛି। କେହି କେହି ଚିକେନ୍ ରୋଲ୍ ମୋର ମନପସନ୍ଦ, ତ କେହି କହେ ଏଗ୍ ଚାଉମିନ୍ ମୋର ପସନ୍ଦ। ଏହା ବେଶୀ ପରିଚିତ ହୋଇଛି ଆମ ନୂତନ ଯୁବପିଢ଼ିଙ୍କ ମଧ୍ୟରେ। ପିଠାପଣା, ଦହି ଚୂଡ଼ା ଇତ୍ୟାଦିର ସ୍ଥାନ ଆଜି ହେଇ ଚାଓମିନ୍, ପାସ୍ତା, କେକ୍, ପିଜା ଭଳି ହୀନ ଖାଦ୍ୟ ସବୁ ନେଇଯାଇଅଛି। ଆଜି ଆମେ ଜଳଖିଆ ଘରେ କରିବାକୁ ପସନ୍ଦ କରୁନାହୁଁ, ଚାଲି ଯାଉଛୁ ଫାଷ୍ଟଫୁଡ୍ ଦୋକାନକୁ ଅଥବା ଚାଲି ଯାଉଛୁ ଯେଉଁଠି ବରା ସିଙ୍ଗଡ଼ା ଛଣା ହେଉଅଛି। ସତେଜ ରନ୍ଧା ଖାଦ୍ୟ ଛାଡ଼ି ଆମେ ବହୁତ ଦିନରୁ ପ୍ୟାକିଂ ହୋଇ ବିକ୍ରି ହେଉଥିବା ଖାଦ୍ୟଗୁଡ଼ିକୁ ଅଧିକରୁ ଅଧିକ ଖାଇଚାଲିଛେ। ଆଳୁ ଚିପ୍ସ ଠାରୁ ଆରମ୍ଭ କରି କୁରକୁରେ ଭଳି ଖାଦ୍ୟ ନିଜେ ଖାଇବା ସହ ଆମ କୁନି କୁନି ପିଲାଙ୍କୁ ଦେଇ ତାଙ୍କୁ ମଧ୍ୟ କୁଅଭ୍ୟାସରେ ପକାଇ ସାରିଲେଣି। ପ୍ରିୟ ବନ୍ଧୁଗଣ, ଆମେ ଆଜି ଦେଖିଲୁ ଏଇ ଯେଉଁ 6 ପ୍ରମୁଖ କାରଣ ଯାହାଦ୍ୱାରା କି ମେଦ ଆମ ପ୍ରତ୍ୟେକଙ୍କ ଶରୀରରେ ବୃଦ୍ଧି ହୋଇଥାଏ। ଏହାର ତୃତୀୟ ସେସନ୍ ଆମେ ପରବର୍ତ୍ତୀ ଆମର ପ୍ରୋଗ୍ରାମରେ ଆଲୋଚନା କରିବା। ଆଉ ମୁଁ ଆଶା କରୁଅଛି ଆପଣଙ୍କୁ ଆମର ଏହି ସ୍ୱାସ୍ଥ୍ୟ ବିଷୟ ଆଲୋଚନା ଆପଣଙ୍କ ଜୀବନରେ ବହୁତ ଲାଭବାନ ହେଉଅଛି। ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ।
ଆମେ ଆଶା କରୁଛୁ ଯେ ଏହି ସ୍ୱାସ୍ଥ୍ୟ ସୂଚନା ଆପଣମାନଙ୍କର ଦୈନିକ ଜୀବନରେ କିଛି ସାହାଯ୍ୟ କରୁଥିବ, ତାହେଲେ ବହୁତ ଉତ୍ତମ। ବର୍ତ୍ତମାନ ଚାଲନ୍ତୁ ଶୁଣିବା ଈଶ୍ୱରଙ୍କ ଭକ୍ତଙ୍କଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ।
ନମସ୍କାର ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ ଈଶ୍ୱରଙ୍କ ପବିତ୍ର ଶାସ୍ତ୍ର ବାଇବଲରୁ ତାହାଙ୍କ ବାକ୍ୟ ଆରାଧନା କରିବା। ସେହି ଆଦି ଅନନ୍ତ ପରାକ୍ରମୀ ପରମେଶ୍ୱର, ସର୍ବଶକ୍ତି ସର୍ବଜ୍ଞାନୀ, ଯିଏ ପ୍ରେମର ସାଗର, ଦୟାର ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପିତାଙ୍କ ମଧୁର ନାମରେ, ମୁଁ ପାଷ୍ଟର ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଏହି କାର୍ଯ୍ୟକ୍ରମରେ ଆପଣମାନଙ୍କୁ ସ୍ୱାଗତ କରୁଅଛି। ପ୍ରିୟ ଶ୍ରୋତା, ସେହି ସୃଷ୍ଟିକର୍ତ୍ତା ଆପଣଙ୍କର ସହବର୍ତ୍ତୀ ରୁହନ୍ତୁ। ସେହି ଅନ୍ତର୍ଯ୍ୟମୀ ପରମପିତା ଆପଣଙ୍କର ସମସ୍ତ ପ୍ରକାର ଦୁଃଖ, କଷ୍ଟ, ବାଧା, କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ସେହି ପରମପିତା ଆପଣଙ୍କୁ ଶତ୍ରୁ ଶୟତାନ ହସ୍ତରୁ ସୁରକ୍ଷାରେ ରଖନ୍ତୁ। ସେହି ପରମପିତା ତାହାଙ୍କ ଶାନ୍ତି, ତାହାଙ୍କ ଆନନ୍ଦ ଆଉ ତାହାଙ୍କ ମଙ୍ଗଳମୟ ଜୀବନ ଆପଣଙ୍କୁ ପ୍ରଦାନ କରନ୍ତୁ। ସେହି ସୃଷ୍ଟିକର୍ତ୍ତା, ସର୍ବଶକ୍ତି, ପ୍ରେମର ସାଗର, ତାହାଙ୍କ କରୁଣା ଆପଣଙ୍କ ଉପରେ ବର୍ତ୍ତାଉ ଓ ତାହାଙ୍କ ଅସୀମ ପ୍ରେମ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ରରୁ ତାହାଙ୍କ ବାକ୍ୟରେ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ଆପଣଙ୍କ ଗୃହ ସ୍ୱର୍ଗରେ। ଯେତେ ପର୍ଯ୍ୟନ୍ତ ମଣିଷ ଏହି ପୃଥିବୀରେ ବାସ କରୁଅଛି, ପ୍ରିୟ ଶ୍ରୋତା, ଏକ ଗୃହ ନିତାନ୍ତ ଜରୁରୀ ପଡ଼ୁଛି, ଯେଉଁଠାରେ ସେ ଶାନ୍ତି, ଆନନ୍ଦ ଓ ପ୍ରେମମୟ ଜୀବନରେ ରହିପାରିବ। ଅନେକ ଗୃହରେ ବେଳେ ବେଳେ ଶାନ୍ତି, ଅଶାନ୍ତି, ଭୟ, ଅସୁସ୍ଥତା ପରେ ରହିଅଛି। ତାହେଲେ ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ସେହି ସ୍ୱର୍ଗୀୟ ଗୃହ ବିଷୟରେ ଆଲୋଚନା କରିବା। ଲେଖକ କହନ୍ତି ଏହିପରି, ପ୍ରତ୍ୟାଦେଶରେ ଅନେକ ବର୍ଷ ରହିଲା ପରେ ମାର୍କୋ ପୋଲୋ ଯେତେବେଳେ ନିଜର ଘରୋଇ ସହର ବିଶିନୁକ୍ ପ୍ରତ୍ୟାବର୍ତ୍ତନ କଲେ, ସେତେବେଳେ ତାଙ୍କ ବନ୍ଧୁମାନେ ଭାବିଲେ ଯେ ସେ ଦୀର୍ଘ ଯାତ୍ରା ଯୋଗୁଁ ପାଗଲ ହୋଇଯାଇଛି। ମାର୍କଙ୍କ ପାଖରେ ଏମିତି ସବୁ ଘଟଣା ରହିଥିଲା ତାହା ଶୁଣିଲେ ଅବିଶ୍ୱାସ ଲାଗେ। ପ୍ରିୟ ଶ୍ରୋତା, ସୁନା ଓ ରୂପାରେ ଭରପୁର ଗୋଟିଏ ସହର ବଦ୍ଧ ଦେଇ ମାର୍କ ଭ୍ରମଣ କରୁଥିଲେ। ସେ କଲା ପଥର ସବୁ ଜଳିବାର ଦେଖିଥିଲେ, କିନ୍ତୁ କିଏ ମଧ୍ୟ ସେ ପର୍ଯ୍ୟନ୍ତ ବା ଏ ପର୍ଯ୍ୟନ୍ତ କୋଇଲା ବିଷୟରେ କିଛି ଜାଣିନଥିଲେ। ଯେଉଁ ଲୁଗାରେ ନିଆଁ ଧରି ପାରେ ନାହିଁ ତାହା ମଧ୍ୟ ସେ ଦେଖିପାରିଲେ, କିନ୍ତୁ ସେ ଯାଏ କିଏ ମଧ୍ୟ ଆଜବେଷ୍ଟ ବିଷୟରେ ଶୂନ୍ୟଥିଲେ। ସେ ମଧ୍ୟ 25 ବିଶିଷ୍ଟ ବିରାଟ ଭୟଙ୍କର ସାପମାନଙ୍କ ବିଷୟରେ କହୁଥିଲେ। ସେହି ସାପ ସବୁ ପାଟି ମେଲାଇଲେ ଜଣେ ଲୋକଙ୍କୁ ଅତି ସହଜରେ ଗେଲି ପାରନ୍ତି। ସେ ଆହୁରି ମଧ୍ୟ କହିଲେ ଯେ ମନୁଷ୍ୟ ମୁଣ୍ଡର ଆକାର ଯେତେ ବଡ଼, ସେ ଆକାରର କଠିନ ଅବରଣଯୁକ୍ତ ଫଳ ପୁଣି ଭିତରେ ଦେଖିବାକୁ ଦୁଗ୍ଧ ପରି ଧଳା। ତାପରେ ଆଉ ଗୋଟିଏ ତରଳ ପଦାର୍ଥ ମାଟିରୁ ବାହାରୁଛି, ତାହା ପ୍ରକୃତରେ ବତୀ ଚଲାଇବା ପାଇଁ ବ୍ୟବହାର କରାଯାଏ। କିନ୍ତୁ କିଏ ମଧ୍ୟ କୁମ୍ଭୀର ନଡ଼ିଆ କିମ୍ବା ଆଶୋଧିତ ତୈଳ କେବେ ଦେଖିନଥିଲେ। ଏକ ପ୍ରକାର ଘଟଣା ସବୁ ଯେତେବେଳେ ସେ କହନ୍ତି ତାହା ଶୁଣି ଲୋକମାନେ ହସରେ ଉଡ଼େଇ ଦିଅନ୍ତି। କେତେ ବର୍ଷ ଚାଲିଗଲା ପରେ ସେ ଯେତେବେଳେ ମରିବା ପାଇଁ ମୃତ୍ୟୁଶଯ୍ୟାରେ ପଡ଼ିଲେ, ସେତେବେଳେ ଜଣେ ଧାର୍ମିକ ବ୍ୟକ୍ତି ତାଙ୍କ ନିକଟକୁ ଆସି ସେ ଯେଉଁ ଧର୍ମ ବିରୋଧୀ ବୋଲି କଳ୍ପନା କଥା ସବୁ କହିଲେ, ତାହା ପରିତ୍ୟାଗ କରିବାକୁ ତାଙ୍କୁ ଅନୁରୋଧ କଲେ। କିନ୍ତୁ ମାର୍କ ପୋଲୋ ତାଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି କହିଲେ, ଏହିସବୁ ସତ୍ୟ, ମୁଁ ଯାହା ସବୁ କହୁଛି ସେସବୁ ବିଷୟ ହିଁ ସତ୍ୟ। ପ୍ରକୃତରେ ମୁଁ ଯାହା ଦେଖିଅଛି ସେଥିରୁ ଅଧା ମଧ୍ୟ କହିନାହିଁ। ପ୍ରିୟ ଶ୍ରୋତା, ଆପଣମାନେ ଯଦି ଆଦି ପୁସ୍ତକ 6-7-8-9 ପଢ଼ିବି, ସେଥିରେ ଆମେ ନୋହଙ୍କ କାହାଣୀ ବିଷୟରେ ପାଉଅଛୁ। ନୋହଙ୍କ ସମୟରେ ଲୋକମାନେ ବର୍ଷା ହେବାର ଦେଖିନଥିଲେ, ଝଡ଼ ଜଳପ୍ଲାବନ ହେବାର ମଧ୍ୟ ଦେଖିନଥିଲେ। ପରମେଶ୍ୱର ଯେବେ ନୋହଙ୍କୁ କହିଲେ କି ଏହି ଦୃଷ୍ଟାନ୍ତ ଲୋକମାନଙ୍କୁ ଯାଇ କୁହନ୍ତୁ କି ଏହି ପୃଥିବୀକୁ ମୁଁ ଜଳପ୍ଲାବନ ଦ୍ୱାରା ବିନଷ୍ଟ କରିବି, ଯେବେ ନୋହ ଯାଇ ଏହି ବିଷୟରେ ଲୋକମାନଙ୍କୁ କହିଲେ, ସେମାନେ ଭାବିଲେ କି ଏଇ ଲୋକଟା ପାଗଲ। ସେମାନେ ଭାବିଲେ ଯେ ଏଇ ଲୋକ ଯାହା କହୁଛି ସତ୍ୟ ନୁହେଁ। ସେମାନେ ଭାବିଲେ ଏଇ ଲୋକଟା ବୁଢ଼ା ହୋଇଯାଇଛି, ପାଗଲଟା ଯାହା କହୁଛି ତାହା ସତ୍ୟ ନୁହେଁ। ସଦାପ୍ରଭୁ ନୋହଙ୍କୁ କହିଲେ କି ଏହି ପୃଥିବୀକୁ ମୁଁ ଜଳପ୍ଲାବନ ଦ୍ୱାରା ବିନଷ୍ଟ କରିବି, ଯାଇ ସେଇ ଲୋକମାନଙ୍କୁ କୁହ ମନ ଫରଣ କରିବା ପାଇଁ, ନିଜକୁ ପରିବର୍ତ୍ତନ ହେବା ପାଇଁ, ଈଶ୍ୱରଙ୍କ ଠାରେ ବିଶ୍ୱାସ କରିବା ପାଇଁ। ମାତ୍ର ଏଇ ଲୋକମାନେ ନୋହଙ୍କ କଥା ମାନିଲେ ନାହିଁ, ଯେହେତୁ ସେମାନଙ୍କ ନିଜ ଦୃଷ୍ଟିରେ ଯାହା ଯାହା ନୋହ କହୁଥିଲେ ତାହା ସେମାନେ ଦେଖିନଥିଲେ। ଏହି କାରଣରୁ ସେମାନେ ବିଶ୍ୱାସ କଲେ ନାହିଁ। ଆଉ ପରିଶେଷ ଏହି ଅବିଶ୍ୱାସ ଯୋଗୁଁ ଏହି ଲୋକମାନେ ଜଳପାବନରେ ନଷ୍ଟ ହୋଇଗଲେ। ବରଂ ନୁହ ତାହାଙ୍କ ତିନି ପୁତ୍ର ଓ ବୋହୂମାନେ ତାଙ୍କ ପତ୍ନୀ ସହ ସେହି ନୋହଙ୍କ ନୌକାରେ ବଞ୍ଚିଲେ। ଯେପରି ଏହି ବ୍ୟକ୍ତିଟା ସେଇ ଲୋକମାନଙ୍କୁ ବୁଝାଇ କହିଲେ, ମାତ୍ର ସେମାନେ ବୁଝିଲେ ନାହିଁ। ବାଇବଲର ଯେଉଁ ଲେଖକମାନେ ସ୍ୱର୍ଗ ବିଷୟରେ ଆମମାନଙ୍କୁ ଯେଉଁ କ୍ଷଣିକ ଦୃଶ୍ୟ ବିଷୟରେ କହନ୍ତି, ତାହା ମାର୍କ ପୋଲଙ୍କ ଭାବେ ପ୍ରବଣତାର ପ୍ରତିଧ୍ୱନିର ଆବାଜ ପରି ମନେ ହୁଏ। ସଦୃଶରେ ସେମାନେ ଯାହା ଦେଖିଲେ ତାହା ଅତ୍ୟନ୍ତ ତେଜମୟ ଓ ଆଲୋକିତ ପୁଣି ତାହା ଅନୁତ ପୂର୍ବ ଥିଲା। ସେମାନେ ଯାହା ଦର୍ଶନ କରିଥିଲେ ସେଥିରୁ କିଛି ମାତ୍ର ବର୍ଣ୍ଣନା କରିଅଛନ୍ତି। କିଛି ଠିକ ସେମିତି ଆମେ ମର୍କପାଲଙ୍କ ବନ୍ଧୁମାନଙ୍କ ପ୍ରତିବାଦର ସମ୍ମୁଖୀନ ହେଉ। ଆମେ କୁମ୍ଭୀର କିମ୍ବା ନଡ଼ିଆ ବିଷୟରେ ଦେଖିବାକୁ କେମିତି ହୋଇଥିବ ବୋଲି ଭାବିବାକୁ ପ୍ରୟାସ କରିଥାଉ, କାରଣ ଆମେ କେବେ ତାହା ଦେଖିନୁ। ଯେହେତୁ ଆମେ ବାଇବଲରୁ ସ୍ୱର୍ଗ ବିଷୟରେ ଯେଉଁ ସୁନ୍ଦର ଝଲକ ପାଉ, ତାହା ଭାସମାନ ବାଦଲ ଉପରେ ବସି ବିନା ବଜାଇବା ଠାରୁ ମଧ୍ୟ ଆହୁରି ଅଧିକ ସୁନ୍ଦର। ତାହେଲେ ପ୍ରିୟ ଶ୍ରୋତା, ସେହି ଗୃହ ଯେ ସ୍ୱର୍ଗରେ ଅଛି, ଚାଲନ୍ତୁ ସେହି ଗୃହକୁ ଯିବା ପାଇଁ ଆମେ ନିଜକୁ ପ୍ରସ୍ତୁତ କରିବା। ନୋହଙ୍କ ବାକ୍ୟ, ସଦାପ୍ରଭୁଙ୍କ ବାକ୍ୟରେ ବିଶ୍ୱାସ କରି ନିଜକୁ ପ୍ରସ୍ତୁତ କରିବା। ଏହି ଆଶାରେ ଚାଲନ୍ତୁ। ସେହି ସଦାମୟ ପରମେଶ୍ୱରଙ୍କଠାରେ ଆମେ ବିନୟ ସ୍ୱରୂପେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ଆଦି ଅନନ୍ତ ଦୟାମୟ ପରମେଶ୍ୱର, ତୁମେ ହି ପ୍ରଶଂସା ଗୌରବ ଓ ସମ୍ମାନର ଯୋଗ୍ୟ। ତୁମ ସେହି ମଧୁର ନାମରେ କୋଟି କୋଟି ଜୁହାର। ହେ ପବିତ୍ର ଈଶ୍ୱର, ସେହି ସୁନ୍ଦର, ସେହି ଆଲୋକମୟ, ସେହି ମଧୁରମୟ ଗୃହକୁ ଯିବା ପାଇଁ ଆମମାନଙ୍କୁ ପ୍ରସ୍ତୁତ କର। ସେହି ପବିତ୍ର ଆତ୍ମା ଦ୍ୱାରା ଆମମାନଙ୍କୁ ପରିଚାଳନା କର। ବୁଦ୍ଧିରେ, ଜ୍ଞାନରେ, ଶକ୍ତିରେ, ଆଶାରେ ଭରାଇ ଦିଅ। ଆଉ ତୁମ ଯେଉଁ ଭକ୍ତଙ୍କ ଦ୍ୱାରା ଯେଉଁ ବାକ୍ୟ ଆମମାନେ ବର୍ତ୍ତମାନ ଶୁଣିଲୁ, ସେହି ବାକ୍ୟ ଅନୁସାରେ ଆମମାନଙ୍କୁ ବିଶ୍ୱାସ ଉତ୍ପନ୍ନ କର, ଯେପରିକି ସେହି ବିଶ୍ୱାସରେ ଆମେ ରହି ଯେବେ ତୁମ୍ଭେ ତୁମ ସେହି ସହସ୍ର ଦୂତଙ୍କ ସହ ଏହି ପୃଥିବୀକୁ ଦ୍ୱିତୀୟ ଥର ଆସିବେ, ସେତେବେଳେ ଆମମାନଙ୍କୁ ସ୍ମରଣ କର ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଅଛୁ, ଶୁଣି ଗ୍ରହଣ କର। ଆମେନ୍।
ଆସିଛୁ ପ୍ରଭୁ ତୁମ ପାଖରେ, ତୁମ ଆଗରେ କିଛି ନାହିଁ ପ୍ରଭୁ ମୋ ପାଖରେ, ଦେବା ପାଇଁ ତୁମ ଚରଣେ ଅଛି ମନେ ଭରସା ପ୍ରଭୁ ତୁମଠାରେ, ଅଛି ମନେ ଭରସା ପ୍ରଭୁ ତୁମଠାରେ, ବିଶ୍ୱାସ ତୁମଠାରେ। ଆସିଛି ମୁଁ ପ୍ରଭୁ ତୁମ ପାଖରେ, ତୁମ ଆଗରେ କିଛି ନାହିଁ ପ୍ରଭୁ ମୋ ପାଖରେ, ଦେବା ପାଇଁ ତୁମ ଚରଣ ଆଶିଷରେ ବିତି ଯାଉ ଦିନ ମୋର ତୁମ ପରି ସେବାରେ ଆସିଛି ମୁଁ ପ୍ରଭୁ ତୁମ ପାଖରେ ତୁମ ଆଗରେ କିଛି ନାହିଁ ପ୍ରଭୁ ମୋ ପାଖରେ ଦେବା ପାଇଁ ତୁମ ଚରଣେ ଅଛି ମନେ ଭରସା ପ୍ରଭୁ ତୁମଠାରେ ଅଛି ମନେ ଭରସା ପ୍ରଭୁ ତୁମଠାରେ ବିଶ୍ୱାସ ତୁମଠାରେ ଆସିଛି ମୁଁ ପ୍ରଭୁ ତୁମ ପାଖରେ ତୁମ ଆଗରେ କିଛି ନାହିଁ ପ୍ରଭୁ ମୋ ପାଖରେ ଦେବା ପାଇଁ ତୁମ ଚରଣ କିଛି ନାହିଁ ପ୍ରଭୁ ମୋ ପାଖରେ ଦେବା ପାଇଁ ତୁମ ଚରଣ
শ্রোতা আমি আশা করুছু যে আমার কার্যক্রম আপনার পছন্দ লাগুব আপনার মতামত পাই আমার এই ঠিকার যোগাযোগ করতু আমার ঠিকা আডভেটেজ মিডিয়া সেটর এসডিএ মিশন কম্পাউন্ড সাি পার্ক পুণে 411037 মহারাষ্ট্র বা খোলতু আমার ওয়েবসাইট যেকোন আন্ড্রয়েড ফোন স্মার্টফোন ডেস্কটপ ল্যাপটপ কিংবা ট্যাবলেট আমার ওয়েবসাইট www.awr.org/ori ଏବଂ www.adventistmediacenterindia.org